आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତକୁ 2047 ମସିହା ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଗରିବ ମହିଳା ଓ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଛାତ୍ର ସମାଜକୁ ଦେଶ ପ୍ରଥମ ନୀତି ଆଧାରରେ ନିଜର ଜ୍ଞାନ ଦକ୍ଷତା ଓ ନବସୃଜନକୁ ବିନିଯୋଗ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଚୀନ୍ ମଧ୍ୟରେ ଖେଳ 2-2 ଅମୀମାଂସିତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି 2047 ମସିହା ସୁଦ୍ଧା ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ପୂରଣ ଲାଗି ଯୁବ ଗରିବ ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏହି ବର୍ଗର ଲୋକଙ୍କ କଲ୍ୟାଣ ଏବଂ ବିକାଶ ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ରାଜସ୍ଥାନର ଅଲୱାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି। ଶ୍ରୀ ଶାହା ରାଜସ୍ଥାନର 17 ଜିଲ୍ଲାରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 2014-2026 ମଧ୍ୟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଅନେକ ଯୋଜନା ଶୁଭାରମ୍ଭ କରିଛନ୍ତି ଏବଂ ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଛନ୍ତି।
किसानों के लिए पशुपालकों के लिए हर साल एक योजना घोषित की। 14 से लेकर 26 तक एक भी साल ऐसा नहीं गया है कि इन्होंने किसानों के लिए कोई बड़ी योजना जाहिर न की हो।
ଶ୍ରୀ ଶାହା ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଗ୍ରାମୀଣ ଅର୍ଥନୀତିରେ ପରିଣତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅଧିକ ଦୁଗ୍ଧ ଉତ୍ପାଦନ ଜାତୀୟ ଗାଈ ଏବଂ ମଇଁଷି ରାଜସ୍ଥାନର ପ୍ରତ୍ୟେକ ଘରେ ଉପଲବ୍ଧ ହେବା ସୁନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ପାଣ୍ଠି ହସ୍ତାନ୍ତର କରିଥିଲେ। ରାଜସ୍ଥାନର ଚିତ୍ରଗଡ଼ ଜିଲ୍ଲାର ନିମ୍ ବାହେରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଅଜାତଶତ୍ରୁ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱର୍ଗତ ବାଜପେୟୀ କେବେ ତାଙ୍କ ନୀତି ଓ ଆଦର୍ଶରୁ ପଥଚ୍ୟୁତ ହେଉନଥିଲେ ଏବଂ ସେ ଦେଶ ପ୍ରଥମ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଅନେକ ଐତିହାସିକ ନିଷ୍ପତ୍ତି ନେଇଥିଲେ।
16 ଅଗଷ୍ଟ ଆଜ ହି କେ ଦିନ ଅଟଲ ଜୀ ହମ ସବକେ ବିଚ ମେଁ ସେ ବିଦା ଲିଏ ଥେ। ଅଟଲ ଜୀ କି ୟାଦ ମେଁ ଇସ ପବିତ୍ର ଭୂମି ପର ଆଜ ଏକ ବହୁତ ବଡ଼ି 21 ଫିଟ କି ପ୍ରତିମା ଲଗାନେ କା କାମ ଓର ଏକ ଭବ୍ୟ ସ୍ମାରକ ବନାନେ କା କାମ ଭାରତୀୟ ଜନତା ପାର୍ଟି କେ କାର୍ଯ୍ୟକର୍ତ୍ତାଓଂ ନେ କିୟା ହୈ।
ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜ୍ଞାନ ଦକ୍ଷତା ଏବଂ ନବସୃଜନକୁ ଦେଶ ପ୍ରଥମ ନୀତି ଆଧାରରେ ରାଷ୍ଟ୍ର ଗଠନ ଦିଗରେ ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଚେନ୍ନାଇ ନିକଟବର୍ତ୍ତୀ କାଟନ କୁଲାଥୁର ସ୍ଥିତ ଏସ୍ଆର୍ଏମ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର 22ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ଯାତ୍ରା ଦିଗରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। COVID-19 ସମୟରେ ଭାରତର ଭୂମିକା ମନେ ପକାଇ ଶ୍ରୀ ରାଧାକୃଷ୍ଣନ କହିଛନ୍ତି ସେହି ଦୁର୍ଦ୍ଦିନ ସମୟରେ ଭାରତ 100ରୁ ଉର୍ଦ୍ଧ୍ୱ ଦେଶକୁ ପ୍ରତିଷେଧକ ଟିକା ଯୋଗାଇଥିଲା। ଏହା ଭାରତର ମାନବିକତା ଏବଂ ବିଶ୍ୱ ମଙ୍ଗଳ ଦିଗରେ ପ୍ରତିବଦ୍ଧତା ଦର୍ଶାଉଛି ବୋଲି ସେ କହିଛନ୍ତି। 2014 ପରଠାରୁ ଦେଶରେ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିଛି। ବହୁ ସଂଖ୍ୟାରେ ମହିଳା ଉଚ୍ଚତର ଶିକ୍ଷା ଲାଭ କରିବାର ସୁଯୋଗ ପାଇଛନ୍ତି। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ଟେକ୍ନୋଲୋଜି, ସେମି କଣ୍ଡକ୍ଟର, ରୋବୋଟିକ୍ସ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ରାଧାକୃଷ୍ଣନ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନଠାରୁ ଦୂରରେ ରହି ଶୃଙ୍ଖଳା ବଜାୟ ରଖିବା ସହ ନିଜର ଦକ୍ଷତା ପ୍ରତିପାଦିତ କରିବା ଲାଗି ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ସ୍ୱାଧୀନତା ସଂଗ୍ରାମୀ ମହାରାଣୀ ଅବନ୍ତୀବାଇ ଲୋଧିଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ହରିୟାଣାର କର୍ଣ୍ଣାଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଣୀ ଅବନ୍ତୀବାଇଙ୍କ ସାହସ ଏବଂ ବୀରତ୍ୱ ବର୍ଣ୍ଣନା କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନର ସ୍କୃତିଚାରଣ କରିଥିଲେ। 1857 ମସିହା ବିଦ୍ରୋହ ସମୟରେ ଅବନ୍ତୀବାଇ ତାଙ୍କର ଅନନ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ। ଶ୍ରୀ ମନୋହରଲାଲ ଦେଶ ପ୍ରତି ଏକତା ଅଖଣ୍ଡତା ସୁଦୃଢ଼ କରିବା ଦିଗରେ ତାଙ୍କର ରହିଥିବା ନୀତି ଓ ଆଦର୍ଶକୁ ସମସ୍ତେ ପାଳନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଉଭୟ ପକ୍ଷର 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷର ବିଭିନ୍ନ ଅଞ୍ଚଳରେ ୟୁକ୍ରେନ୍ର ଶତାଧିକ ଡ୍ରୋନ୍ ଆକ୍ରମଣରେ 6 ଜଣଙ୍କର ମୃତ୍ୟୁ ଘଟିଛି। ରୁଷର ଦକ୍ଷିଣ ପଶ୍ଚିମ ରୋସ୍ତୋ ପ୍ରଦେଶରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ର ଏହି ଆକ୍ରମଣରେ ବହୁସଂଖ୍ୟକ ବାସଗୃହ ଏବଂ ରେଳ ଷ୍ଟେସନ୍ ମଧ୍ୟ ନଷ୍ଟ ହୋଇଛି। ମସ୍କୋର ଗଭର୍ଣ୍ଣର ୟୁକ୍ରେନ୍ର ଏହି ଡ୍ରୋନ୍ ଆକ୍ରମଣ ସୁନିଶ୍ଚିତ କରିଛନ୍ତି। ପୋଡୋଲ୍ସ୍କ ୱାଇଲ୍ଡ ବେରି ଗୋଦାମ ଗୃହରେ ଏହି ଆକ୍ରମଣରେ ନିଆଁ ଲାଗିଯାଇଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁକ୍ରେନ୍ର 822 ଡ୍ରୋନ୍କୁ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି। ରୁଷର ଆକ୍ରମଣରେ ୟୁକ୍ରେନ୍ର 5 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କି କହିଛନ୍ତି କ୍ରିଭି ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ହେବା ସହ 14 ଜଣ ଆହତ ହୋଇଛନ୍ତି। ସେହିପରି ସୁମିରେ ଜଣଙ୍କର ଏବଂ ଜାପୋରିଝିଆରେ 2 ଜଣଙ୍କର ମୃତ୍ୟୁ ଘଟିଛି। ଇଣ୍ଡୋନେସିଆର ପୂର୍ବ ନୁସା ଟେଙ୍ଗାରା ପ୍ରଦେଶ ଅଞ୍ଚଳରେ 14-ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତକାଲି ସକାଳେ ଫ୍ଲୋରେସ୍ ଉପକୂଳରେ 7.7 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ପୂର୍ବ ନୁସା ଟେଙ୍ଗାରା ଗଭର୍ଣ୍ଣର ମିଲ୍କି ଲାକା ଲେନା ଏହି ଜରୁରୀ ପରିସ୍ଥିତି ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା ରିଲିଫ୍ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଭୂମିକମ୍ପରେ 51 ଜଣଙ୍କର ମୃତ୍ୟୁ ହେବା ସହ 113 ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ 12 ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା ନବସୃଜନ ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ସ୍ଥାୟୀ ଜୀବନଶୈଳୀ ବନୀକରଣ ବନାଗ୍ନି ଜନିତ ବିପର୍ଯ୍ୟୟକୁ ପ୍ରତିହତ କରିବା ଆଦି କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି ରାତି 9:30 ଖାଉଟି ଅଧିକାର ଏବଂ ବ୍ୟବସାୟୀ ବାଣିଜ୍ୟିକ ସଂକେତରେ ଭ୍ରମ ସୃଷ୍ଟି ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 01 23 7 1 7 1 1 7 2 3 3 1 4 4 4 2 3 3 1 0 4 8 1 ଏବଂ 2 3 7 1 7 1 0 6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଚୀନ୍ ବିପକ୍ଷରେ ଖେଳି ତା'ର ଅଭିଯାନ ଆରମ୍ଭ କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲଭିଲ୍ ୱାଗନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପୁଲ୍ ଡି ମ୍ୟାଚ୍ରେ ଭାରତ ଓ ଚୀନ୍ ମଧ୍ୟରେ 2-2 ଗୋଲ୍ରେ ଖେଳ ଅମୀମାଂସିତ ରହିଛି। ଭାରତ ପକ୍ଷରୁ ନବନୀତ ପ୍ରଥମ 8 ମିନିଟ୍ରେ ଚୀନ୍ ବିପକ୍ଷରେ ପ୍ରଥମ ଗୋଲ୍ ଦେଇଥିଲେ। ଚୀନ୍ ପକ୍ଷରୁ ଝାଙ୍ଗ୍ ୱିଙ୍ଗ୍ ପେନାଲ୍ଟି ଷ୍ଟ୍ରୋକ୍ ଦେଇଥିଲେ। ସେହିପରି ଦୀପିକା 25ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇଥିବାବେଳେ ଚୀନ୍ 39ତମ ମିନିଟ୍ରେ ଦେଇଥିଲେ। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ପୁଲ୍ ଡିରେ ଭାରତ ଓ ଚୀନ୍ ରହିଛନ୍ତି। ପୁଲ୍ ଡିରୁ ଶ୍ରେଷ୍ଠ 2 ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ 9 ୱିକେଟ୍ ବିନିମୟରେ 460 ରନ୍ ସଂଗ୍ରହ କରିଛି। ଆଜିର ଖେଳ ଶେଷ ସୁଦ୍ଧା ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଅପରାଜିତ ଥିଲେ। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 ୱିକେଟ୍ ବିନିମୟରେ 288 ରନ୍ରୁ ଆରମ୍ଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତକୁ 2047 ମସିହା ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଗରିବ ମହିଳା ଓ କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଛାତ୍ର ସମାଜକୁ ଦେଶ ପ୍ରଥମ ନୀତି ଆଧାରରେ ନିଜର ଜ୍ଞାନ ଦକ୍ଷତା ଓ ନବସୃଜନକୁ ବିନିଯୋଗ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 11 ଜଣଙ୍କ ମୃତ୍ୟୁ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଚୀନ୍ ମଧ୍ୟରେ ଖେଳ 2-2 ଅମୀମାଂସିତ। ସମ୍ବାଦ ଶେଷ ହେଲା।